अन्नमो भगवती वासुदेवाय अन्नमो भगवती वासुदेवाय अन्नमो भगवती वासुदेवाय श्रीमद् भागवतम सेवंथ कैंटो चैप्टर 15 टेक्स्ट 4 द्रव्यपात्रारणानि च सम्यग् भवन्ति नैतानि विस्तरात् शोजनार्पणात् एषकालोचितश्रद्धा द्रव्यपात्रारणानि च सम्यग् भवन्ति नैतानि विस्तरात् शोजनार्पणात् नारदमुनि कहुछन्ति यदि କୌଣସି ବ୍ୟକ୍ତି ଶ୍ରାଦ୍ଧ ଦିବସରେ ସାଧୁ ଉତ୍ସବ ପାଳନରେ ଅନେକ ବ୍ରାହ୍ମଣ ବା ଜ୍ଞାତି ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ଭୋଜନ ଦିଏ ତାହେଲେ ଦେଶ କାଳ ପାତ୍ର ଯାହା ଆୟୋଜିତ ବସ୍ତୁ ଏବଂ ଆରାଧିତ ବ୍ୟକ୍ତି ଏବଂ ମେଥଡ୍ ଅଫ୍ ଅଫରିଂ ୱର୍ଶିପ୍ ଆରାଧନା ପ୍ରଣାଳୀରେ କିଛି ବ୍ୟତିକ୍ରମ ହେଇଯିବ ଏ ହେଲା ଶ୍ଳୋକର ଅର୍ଥ ତସ୍ମତ ଭାଗବତ ପ୍ରମାଣ ମମଳମ ପ୍ରେମାପମର୍ଥ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦମ୍ ତତ୍ରାଦର ନମ୍ବ ଶ୍ରୀମଦ ଭାଗବତ ସର୍ବବେଦାନ୍ତ ସାର ସବୁ ବେଦ ବେଦାନ୍ତର ସାର ଜିନିଷ ଅମଳ ପ୍ରମାଣମୂଳକ ଗ୍ରନ୍ଥ ବିଶୁଦ୍ଧ ପ୍ରମାଣମୂଳକ ଗ୍ରନ୍ଥ ପୁନଶ୍ଚ କୃଷ୍ଣତୁଲ୍ୟ ଭାଗବତ ବିଭୂସର୍ବାଶ୍ରୟ ଭାଗବତ କୃଷ୍ଣତୁଲ୍ୟ ଭଗବାନ କୃଷ୍ଣଙ୍କର କଥା ବିଗ୍ରହ ଭଗବାନ କୃଷ୍ଣଙ୍କର ପ୍ରକାଶ ବିଗ୍ରହ ଭାଗବତ ତୁଳସୀ ଗଙ୍ଗାୟ ଭକ୍ତ ଜନେ ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏଇ ଚାରିଶନି ଏ କଥା ଅଛି ଆମର ତେଣୁ ଭାଗବତ ଭଗବାନଙ୍କ ଠାରୁ ଅଭିନ୍ନ ବସ୍ତୁ ସାଧାରଣ ଗ୍ରନ୍ଥ ନୁହେଁ ସାଧାରଣ ପୁସ୍ତକ ନୁହେଁ ଭଗବାନଙ୍କର ଅଭିନ୍ନ ବସ୍ତୁ ଭଗବାନ ଆଉ ଭଗବାନଙ୍କର କଥା ଭିନ୍ନ ଭିନ୍ନ ନୁହେଁ ସବୁ ଚିଦାନନ୍ଦମୟ ଚିନ୍ମୟ ଏ କଥା ସିଦ୍ଧାନ୍ତଗତ କଥା ଏହାକୁ ସ୍ୱୀକାର କରି ନେବା ପାଇଁ ପଡ଼ିବ ସେଥିପାଇଁ ଇଏ ଭଗବାନଙ୍କର କଥା ଭଗବାନ ସୁପ୍ରିମ ଅଥରିଟି ସେ ହେଉଛନ୍ତି ପରମ ଅଧିକାରୀ ତାଙ୍କର ଯାହା କଥା ତାଙ୍କୁ ସମସ୍ତେ ମାନି ନେବା ଉଚିତ ତାଙ୍କର କଥାକୁ ଉଲ୍ଲଂଘନ କଲେ ନିଶ୍ଚିତ ଭାବରେ ବିଧି ବା ମର୍ଯ୍ୟାଦା ବ୍ୟତିକ୍ରମ ହେବ ବିଧି ବ୍ୟତିକ୍ରମ ହୋଇଯିବ ତଦ୍ୱାରା ଅପରାଧ ହେବ ଯାହା କୁହାଯାଇଛି ସାଧୁଶାସ୍ତ୍ର ଅସ୍ୱୀକାର କରିବ ସାଧୁବାକ୍ୟ ଶାସ୍ତ୍ରବାକ୍ୟ ଶାସ୍ତ୍ର ସିଦ୍ଧାନ୍ତ ଯଦି କିଏ ଅସ୍ୱୀକାର କରନ୍ତି ନ ମାନନ୍ତି ଭାଗବତ ଯେ ନା ମାନେ ସେ ଯବନ ସମ ତାର ଶାସ୍ତ୍ର ଅଛି ଜନ୍ମେ ଜନ୍ମେ ପ୍ରଭୁ ଯମ ଏ କଥା ଅଛି ଭାଗବତ ବିଶେଷ କରି ସର୍ବବେଦାନ୍ତ ସାର ଯେ ଶ୍ରୀମଦ ଭାଗବତ ଏଥିରେ ଯେଉଁ କଥା କୁହାଯାଉଛି ଯେଉଁ ସିଦ୍ଧାନ୍ତ ଦିଆଯାଉଛି ତାଙ୍କୁ ଯଦି କେହି ଅସ୍ୱୀକାର କରନ୍ତି ନ ମାନନ୍ତି ତାହେଲେ ସେ ମ୍ଲେଚ୍ଛ ଯବନ ସେ ଯେ ଅପରାଧ ଅର୍ଜନ କଲେ ସେଥି ସ୍ୱରୂପ ଜନ୍ମ ଜନ୍ମାନ୍ତର ଧରି ସେ ନିଶ୍ଚିତ ଭାବରେ ଜନ୍ମଦଣ୍ଡ ପାଇବେ ଏଥିରେ କିଛି ଭୁଲ ଭଟକା ନାହିଁ ସେଥିପାଇଁ ସାଧୁଶାସ୍ତ୍ର ଗୁରୁବାକ୍ୟ ଚିତେଇତେ କୁରିଆ ଐକ୍ୟ ଆର୍ ନକୁରିଓ ମୁନି ଆଶା ଏଥିପାଇଁ ଏ କଥା ଅଛି ଆମର ଶାସ୍ତ୍ରବାକ୍ୟ ଯାହା ଶାସ୍ତ୍ରରେ କୁହାଯାଇଛି ସାଧୁ ଗୁରୁ ଯାହା କହୁଛନ୍ତି ସେମାନେ ସାଧୁ ଗୁରୁ ଶାସ୍ତ୍ରରୁ ହିଁ କୁହନ୍ତି କିଛି ମନଗଢ଼ା କଥା କୁହନ୍ତି ନାହିଁ ପୂର୍ବାଚାର୍ଯ୍ୟମାନଙ୍କର ମହାଜନ ଦିନଗତ ସପନ୍ଥା ମହାଜନମାନେ ପୂର୍ବାଚାର୍ଯ୍ୟମାନେ ଯାହା ସବୁ ପନ୍ଥା ନିର୍ଦ୍ଦେଶ କରିଛନ୍ତି କଥା କହିଛନ୍ତି ସେମାନଙ୍କ ଆନୁଗତ୍ୟରେ କଥା କୁହାଯାଏ ମନଗଢ଼ା କଥା କିଛି କୁହାଯାଏ ନାହିଁ ତେଣୁ ଏଗୁଡ଼ିକ ସିଦ୍ଧାନ୍ତମୂଳକ କଥା ସିଦ୍ଧାନ୍ତ ବଲିଆ ଚିତ୍ତେ ନା କର ଅବସ ଯାହା ହୋଇତେ କୃଷି ଲାଗେ ସୁଦୃଢ଼ ମାନସ ଏ ଶ୍ରୀ ଚୈତନ୍ୟତା ମୋତେ କୁହାଯାଇଛି ଯେ ସିଦ୍ଧାନ୍ତ ଶାସ୍ତ୍ର ସିଦ୍ଧାନ୍ତ ତସ୍ମା ଶାସ୍ତ୍ର ପ୍ରମାଣ କାର୍ଯ୍ୟ ବ୍ୟବସ୍ଥିତ ଶ୍ରୀମଦ୍ ଭଗବତ୍ ଗୀତାରେ କଥା ଭଗବାନ କୃଷ୍ଣ କହିଛନ୍ତି ଶାସ୍ତ୍ର ପ୍ରମାଣ ଯାହା ଶାସ୍ତ୍ରରେ ଯେଉଁ ସିଦ୍ଧାନ୍ତ ଦିଆଯାଇଛି ତାହା ହେଉଛି ସିଦ୍ଧାନ୍ତମୂଳକ ତାହା ହେଉଛି ବିଶୁଦ୍ଧ ପ୍ରମାଣମୂଳକ କଥା ତେଣୁ ତଦନୁଯାୟୀ କାର୍ଯ୍ୟ ଅକାର୍ଯ୍ୟ ବିବେଚନା କରାଯାଏ କେଉଁଟା କରଣୀୟ କେଉଁଟା କରଣୀୟ ନୁହେଁ ତାହା ବିବେଚନା କରାଯାଏ ତସ୍ମା ଶାସ୍ତ୍ର ପ୍ରମାଣ ଏ କଥା କୁହାଯାଇଛି ଯାହା ଶାସ୍ତ୍ର ପ୍ରମାଣ ନୁହେଁ ଶାସ୍ତ୍ରର କଥା ତାକୁ ଆମେ ଗ୍ରହଣ କରିବା ନା, ତାହା କଳ୍ପନା ପ୍ରସୂତ, ଯାହା କହନ୍ତି ମେଣ୍ଟାଲ ସ୍ପେକୁଲେସନ୍, ମନଧର୍ମ ମନ କଳ୍ପନା ପ୍ରସୂତ କଥା, ମହାଜନମାନଙ୍କର ଅନୁମୋଦିତ କଥା ନୁହେଁ, ସାଧୁଶାସ୍ତ୍ରର ଅନୁମୋଦିତ କଥା ନୁହେଁ, ତାହା ଗ୍ରହଣୀୟ ନୁହେଁ, ବା ସେ ବିଚାରରେ କାର୍ଯ୍ୟକାର୍ଯ୍ୟ ବିବେଚନା କରାଯିବ ନା, ଏସବୁ କଥା ଅଛି ଆମକୁ। ସେଥିପାଇଁ ନାରଦ ମୁନି ଜଣେ ପ୍ରାମାଣିକ ମହାଜନ, ମହାଜନ ଯେଇ କହେ ସେଇ ସତ୍ୟମାନୀ, ମହାଜନ ଜୈନ ଗତ ସ୍ୱତନ୍ତା, ସାଧୁ ମହାଜନ, ମହାଜନ କହିଲେ ସାଧୁ ମହାଜନଙ୍କୁ କୁହାଯାଏ। ତେଣୁ ମହାଜନମାନେ ଯେଉଁ ପନ୍ଥା ନିର୍ଦ୍ଦେଶ କରିଛନ୍ତି ସେଇ ପନ୍ଥାରେ ଆମକୁ ଗମନ କରିବା ପାଇଁ ପଡ଼ିବ, ମହାଜନମାନଙ୍କର ପଦାଙ୍କ ଅନୁସରଣ କରିବା ପାଇଁ ପଡ଼ିବ, ଏବଂ ଶାସ୍ତ୍ର ମହାଜନମାନେ ଶାସ୍ତ୍ର ସିଦ୍ଧାନ୍ତରୁ ଦିଅନ୍ତି, ଉଦ୍ଧାର କରିକିରି କଥା କୁହନ୍ତି। ସେଥିପାଇଁ ମହାଜନମାନେ ଯେଉଁ ଶାସ୍ତ୍ର ସିଦ୍ଧାନ୍ତ ଦେଇଛନ୍ତି, ଶାସ୍ତ୍ର କହିଲେ ବୈଦିକ ଶାସ୍ତ୍ର ଯାହା ଦିଆଯାଇଛି ବୈଦିକ ଶାସ୍ତ୍ରମାନଙ୍କରେ, ତାହା ଆମକୁ ଅନୁସରଣ କରିବା ପାଇଁ ପଡ଼ିବ, ତାହା ଆମକୁ ସ୍ୱୀକାର କରିନେବା ପାଇଁ ପଡ଼ିବ। ଏଥିପାଇଁ ଏ କଥା ଏଠି କୁହାଯାଉଛି, ବିଶେଷ କରି ସର୍ବବେଦାନ୍ତ ସାର ଶ୍ରୀମଦ୍ ଭାଗବତରେ ନାରଦ ମୁନିଙ୍କ ଭଳି ମହାଜନ ସାଧୁ ଏ କଥା କହୁଛନ୍ତି। ଯେଉଁମାନେ ଶାସ୍ତ୍ର ସ୍ୱୀକାର ନ କରନ୍ତି ସେମାନେ ହେଉଛନ୍ତି ଅସୁର, ନାସ୍ତିକ, ଆସୁର ଶାସ୍ତ୍ର ବି ଦୃଶ୍ୟ ବର୍ତ୍ତନ୍ତେ କାମକାର ତ। ଏ କଥା ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି ତାହାଙ୍କର ନିଜ କାମନା, ଭୌତିକ କାମନା ପରିପୂର୍ତ୍ତି ନିମିତ୍ତ ମନୋଧର୍ମ କାଢ଼ନ୍ତି ବା ମନଇଚ୍ଛାଇ କାର୍ଯ୍ୟ କରନ୍ତି, ସେମାନେ କି ପ୍ରକାର? ସେମାନେ ଅସୁର, ସେମାନେ ଅସୁର, ସେମାନେ ନାସ୍ତିକ, ସେମାନେ ଦଣ୍ଡିତ ହୁଅନ୍ତି, ସେମାନେ ଅପରାଧ ହୁଅନ୍ତି। ଶାସ୍ତ୍ର ସାଧୁଶାସ୍ତ୍ର ଅମାନ୍ୟ ରୂପକୁ ଅପରାଧ ଅର୍ଜନ କରନ୍ତି, ଆଉ ସେମାନେ ନିଶ୍ଚିତ ଜନ୍ମ ଜନ୍ମାନ୍ତର ଧରି ଦଣ୍ଡିତ ହୁଅନ୍ତି। ତେବେ କଥାଟା ଆମକୁ ବୁଝିବା ପାଇଁ ପଡ଼ିବ, ଶାସ୍ତ୍ର କହିଲେ କ'ଣ କୁହାଯାଏ, କାହାକୁ ବୁଝାଯାଏ, ଏଇଟାକୁ ପ୍ରଥମ କଥା ବୁଝିବାକୁ ପଡ଼ିବ। ଶାସ୍ତ୍ର କହିଲେ କି? ଶାସ୍ତ୍ର କହିଲେ ବୈଦିକ ଶାସ୍ତ୍ର, ବୈଦିକ ଲିଟରେଚର୍ ଇଂରେଜୀରେ କୁହାଯାଏ, ଏ ସାଧାରଣ କଥା। ତାହେଲେ ମହାଜନମାନେ ଏ ଯେଉଁ ଶାସ୍ତ୍ର ଭିତରେ କ'ଣ କ'ଣ କାହାକୁ କାହାକୁ ନେଉଛନ୍ତି, କାହାକୁ କାହାକୁ ଗ୍ରହଣ କରୁଛନ୍ତି, ଏଇ କଥାଟା ଆମକୁ ବୁଝିବାକୁ ପଡ଼ିବ। ମାଧ୍ୱାଚାର୍ଯ୍ୟ, ଶ୍ରୀ ମାଧ୍ୱାଚାର୍ଯ୍ୟ ପ୍ରସିଦ୍ଧ ଆଚାର୍ଯ୍ୟ ଯେ ବ୍ରାହ୍ମଣ ସମ୍ପ୍ରଦାୟର, ସେ ସ୍କନ୍ଦ ପୁରାଣ ବଚନ ଉଦ୍ଧାର କରି ଶାସ୍ତ୍ର ସମ୍ବନ୍ଧରେ କହିଛନ୍ତି, ଯଜୁ ସାମର୍ଥ ସାମର୍ଥ ବାଞ୍ଚ ଭାରତଂ ପଞ୍ଚରାତ୍ରକଂ ମୂଳ ରାମାୟଣ ସହିବ ଶାସ୍ତ୍ର ମିତ୍ୟ ଅଭିଧୀୟତି ଯଚ୍ଚାନୁକୂଳ ମେତସ୍ୟ ତତ୍ତ୍ୱ ଶାସ୍ତ୍ରଂ ପ୍ରକୀର୍ତ୍ତିତଂ ଅଧନ୍ୟ ଗ୍ରନ୍ଥ ବିସ୍ତାର ନୈବ ଶାସ୍ତ୍ରଂ କୁବର୍ତ୍ତମବତ୍। ଏ ଶ୍ରୀ ମାଧ୍ୱାଚାର୍ଯ୍ୟ କହିଛନ୍ତି ସ୍କନ୍ଦ ପୁରାଣ ବଚନ ଉଦ୍ଧାର କରି, ରୁକ୍ ଯଜୁ ସାମ ଅଥର୍ବ, ଏଇ ଚାରି ବେଦ ଏବଂ ମହାଭାରତ, ମୂଳ ରାମାୟଣ ଓ ପଞ୍ଚରାତ୍ର ଏଇ ସମସ୍ତ ଶାସ୍ତ୍ର ବୋଲି କଥିତ ହୋଇଛନ୍ତି, ଏମାନଙ୍କର ଅନୁକୂଳ ଯେ ସମସ୍ତ ଗ୍ରନ୍ଥ ତାହା ମଧ୍ୟ ଶାସ୍ତ୍ର ମଧ୍ୟରେ ପରିଗଣିତ, ଏତଦ୍ ବ୍ୟତୀତ ଯେ ସକଳ ଗ୍ରନ୍ଥ ତାହା ଶାସ୍ତ୍ର, ତାହା ତ ଶାସ୍ତ୍ର ନୁହେଁ, ବରଂ ସେସବୁକୁ କୁବର୍ତ୍ତମ ବୋଲି କୁହାଯାଏ, ଇଏ କଥା ଅଛି। ତାହେଲେ ଏ ହେଲା ଶାସ୍ତ୍ର ସମ୍ବନ୍ଧରେ ଶ୍ରୀଲ ମାଧ୍ୱାଚାର୍ଯ୍ୟଙ୍କର ବଚନ, ତା ବିଷୟରେ ଅଧିକ ବିଶଦ ଭାବରେ ଜାଣିବାକୁ ପଡ଼ିବ। ଏ ସଂକ୍ଷେପରେ କଥା ମାଧ୍ୱାଚାର୍ଯ୍ୟ କହିଲେ, ମାଧ୍ୱାଚାର୍ଯ୍ୟ କହିଲେ ଯେ ରୁକ୍ ଯଜୁ ସାମ ଅଥର୍ବ ଚାରି ବେଦ, ମହାଭାରତ, ମୂଳ ରାମାୟଣ, ପଞ୍ଚରାତ୍ର। ମୂଳ ରାମାୟଣ ବାଲ୍ମୀକିକୃତ ରାମାୟଣକୁ ଶାସ୍ତ୍ର ଭିତରେ ଗଣନା କରାଯାଉଛି, ଅନ୍ୟ ରାମାୟଣକୁ ଶାସ୍ତ୍ର ଭିତରେ ଗଣନା କରାଯାଉନାହିଁ। ବାଲ୍ମୀକି ହେଉଛନ୍ତି ରାମାୟଣର ପ୍ରଣେତା, ଆଉ ସେ ହେଉଛନ୍ତି ସ୍ୱୀକୃତ ହୋଇଛନ୍ତି, ଆଉ ତାଙ୍କ ପ୍ରଣୀତ ରାମାୟଣ ବାଲ୍ମୀକି ରାମାୟଣ ହିଁ ଶାସ୍ତ୍ର ଭିତରେ ଯାଉଛି। ବାକି ରାମାୟଣ ନାମରେ ଅନେକ ରାମାୟଣ ଅଛି, ଏବଂ ସନ୍ଥ ତୁଳସୀ ଦାସ ମଧ୍ୟ ରାମଚରିତ ମାନସ ଲେଖିଛନ୍ତି, ଏସବୁ ବହୁ ରାମାୟଣ ନାଁରେ ଚାଲିଛି, ଆଉ ଅଧ୍ୟାତ୍ମ ରାମାୟଣ, ସେ ଦାଣ୍ଡି ରାମାୟଣ ଇତ୍ୟାଦି କେତେ କେତେ ପ୍ରକାର ରାମାୟଣ ଅଛି, ସେସବୁ କିନ୍ତୁ ଏସବୁ ଶାସ୍ତ୍ର ମଧ୍ୟରେ ଯାଉନି। ବାଲ୍ମୀକି କୃତ ରାମାୟଣ, ମୂଳ ରାମାୟଣ, ଯଦି ତୁମେ ରାମାୟଣରୁ କିଛି ଉଦ୍ଧାର କରିବାକୁ ଚାହ, ତାହେଲେ ବାଲ୍ମୀକୃତ ରାମାୟଣ ଉଦ୍ଧାର କର, ତାହେଲେ ସେ ଶାସ୍ତ୍ର ଉକ୍ତି ହବ। ଆଜିକାଲି ଆମେ ଦେଖୁଛେ ଅନେକ ସେ ବାଲ୍ମୀ ଦୁଷନ୍ତ ତୁଳସୀ ଦାସଙ୍କର ଯେଉଁ ରାମଚରିତ ମାନସ ବହୁତ ଉଦ୍ଧାର କରୁଛନ୍ତି, ଆଉ ବଡ଼ ପପୁଲାର ମଧ୍ୟ, ବଡ଼ ଲୋକପ୍ରିୟ। ହଁ, ବିଶେଷ କରି ଉତ୍ତର ଭାରତରେ ଆମେ ଦେଖୁ ଅଯୋଧ୍ୟା ଆଦି ଅଞ୍ଚଳରେ ପ୍ରଚୁର ପରିମାଣରେ ପ୍ରସାରିତ ହେଉଛି, ଆଉ ବଡ଼ ବଡ଼ ବାଗ୍ମୀ ଅଛନ୍ତି, ପଣ୍ଡିତ ଅଛନ୍ତି ସେ ସମ୍ବନ୍ଧରେ। ହଁ, ଆଉ ସେ ବିଷୟରେ ବହୁ ପ୍ରବଚନ ଆଦି କରୁଛନ୍ତି। ତୁମେ ଯେ ମୁରାରୀ ବପୁ କହୁଥିଲ ସ୍ପିକ୍ସ ଅନ୍ ରାମାୟଣ ରାମଚରିତ ମାନସ ଇଜେଣ୍ଟ ଇଟ୍ ତୁଳସୀଦାସ ରାମଚରିତ ମାନସ। ହଁ, ସେ ମୁରାରୀ ବପୁ ପ୍ରସିଦ୍ଧ ବକ୍ତା ଏ ରାମଚରିତ ମାନସ ଉପରେ ବହୁ ବହୁ, ଏପରି ଭାରତର ବହୁ ଅଞ୍ଚଳରେ, ଏପରିକି ଭାରତ ବାହାରକୁ ମଧ୍ୟ ଯାଉଛନ୍ତି, ସେ ଆମେରିକା ଯାଉଛନ୍ତି, ୟୁରୋପିଆନ୍ କଣ୍ଟ୍ରି ଇଂଲଣ୍ଡ ପ୍ରଭୃତି ଯାଇକରି ସେଇଠି ମଧ୍ୟ ବକ୍ତୃତା ଦେଉଛନ୍ତି, ବଡ଼ ଫେମସ୍। କିନ୍ତୁ ତାହାକୁ ଶାସ୍ତ୍ର ମଧ୍ୟରେ ଗଣନା କରାଗଲା। ଅବଶ୍ୟ ସନ୍ଥ ତୁଳସୀଦାସ ଜଣେ ରାମ ଭକ୍ତ, ସେ ଯାହା ରାମଚରିତ ମାନସରେ କହିଛନ୍ତି ତାହା ସେଥିମଧ୍ୟରେ ଅନେକ ଶାସ୍ତ୍ର ସିଦ୍ଧାନ୍ତ ଅଛି, ଭକ୍ତି କଥା ଅଛି, ଅତି ସୁନ୍ଦର। ହଁ, କିନ୍ତୁ ମୂଳ ରାମାୟଣର ଯେଉଁ କଥା, ହଁ, ସେଥିରୁ ସେ ବହୁତ ବ୍ୟତିକ୍ରମ କରିଛନ୍ତି, ମୂଳ ରାମାୟଣ ମୂଳ କଥାକୁ ବହୁ ବ୍ୟତିକ୍ରମ ସେ କରିଯାଇଛନ୍ତି। ସେଥିପାଇଁ ତାହାକୁ ଏ ଆଚାର୍ଯ୍ୟଗଣ ଯେଉଁମାନେ ପ୍ରାମାଣିକ ଆଚାର୍ଯ୍ୟ ସେମାନେ ଶାସ୍ତ୍ର ମଧ୍ୟରେ ନେଉନାହାନ୍ତି। ଆଉ ଏ ବହୁ କଥା ଏ ସମ୍ବନ୍ଧରେ ଅଛି। ଆମର ଯେଉଁ ରାମାୟଣ ଟିଭିରେ ଧାରାବାହିକ ଦେଖାହେଉଥିଲା, ସେ ସାକ୍ଷୀ ରାମାନନ୍ଦ ସାଗର କରୁଥିଲେ, ସେ ସେଥିରେ ଦେଇଥିଲେ କେତେ କେତେ ରାମାୟଣରୁ, ସେ କେତେ କେତେ ପ୍ରକାର କେତେ କେତେ ପ୍ରକାର ରାମାୟଣରୁ କଥା ଗ୍ରହଣ କରି ତାକୁ ଗୋଟେ ମିଶାଇ ମାସେଇ ଗୋଟେ ଗଢ଼ିକିରି ତିଆରି କରିଛନ୍ତି। ତାକୁ ଆମେ ଯାହା ଦେଖିଛେ, ଦେଖିଲେ ଅନେକ ମୂଳ ରାମାୟଣରୁ ବ୍ୟତିକ୍ରମ ସେଥିରେ ଦେଖାଇ ଦିଆଯାଇଛି। ତେଣୁ ଯେତେବେଳେ ଆମର ଶାସ୍ତ୍ର କଥା ଉଠୁଛି, ଶାସ୍ତ୍ର ସିଦ୍ଧାନ୍ତ କଥା ଉଠୁଛି, ତସ୍ମା ଶାସ୍ତ୍ର ପ୍ରମାଣ କାର୍ଯ୍ୟ ବ୍ୟବସ୍ଥିତ ହଉ, ଇଏ କଥା ଯେତେବେଳେ ଉଠୁଛି, ସେତେବେଳେ ଆମକୁ ଏ କଥା ବୁଝି ରଖିବାକୁ ପଡ଼ିବ, ଶାସ୍ତ୍ର କହିଲେ କିଏ, ଶାସ୍ତ୍ର ଭିତରେ ପରିଗଣିତ ହେଉଛି କିଏ, ଆଉ ଆଚାର୍ଯ୍ୟମାନଙ୍କର ମହାଜନମାନଙ୍କର କେଉଁମାନଙ୍କୁ ସ୍ୱୀକାର କରୁଛନ୍ତି ଶାସ୍ତ୍ର ବୋଲି, ତା ନା ହିଁ ମନକୁ ମନ ଗୁଡ଼ାଏ ଏ ବି ଶାସ୍ତ୍ର ଦେବି ଶାସ୍ତ୍ର ଏପରି କଥା କହିଲେ ହେବ ନା, ତା ଶାସ୍ତ୍ର ହେଇଯିବ, ଏ ଆମକୁ ଭଲ ଭାବରେ ଜାଣି ରଖିବା ପାଇଁ ପଡ଼ିବ। ତାପରେ ଶ୍ରୀ ମାଧବାଚାର୍ଯ୍ୟ କହୁଛନ୍ତି ଯେ ଏଇ ଯେଉଁ ଶାସ୍ତ୍ର ରୁକ୍ସ ଯଜୁ ଶାମ ଅଧର୍ବଚାରୀ ବେଦ ମହାଭାରତ ମୂଳ ରାମାୟଣ ପଞ୍ଚରାତ୍ର ଏ ଶାସ୍ତ୍ର ଗୁଡ଼ିକ ଏମାନଙ୍କ ଅନୁକୂଳ ଯେ ସମସ୍ତ ଗ୍ରନ୍ଥ, ତା ମଧ୍ୟ ଶାସ୍ତ୍ର ମଧ୍ୟ ପରିଗଣିତ। ଅନୁକୂଳ କହିଲେ ଆମେ ଦେଖୁ ଏ କଳିଯୁଗରେ ବ୍ୟାସଦେବ, ସେ ଅନ୍ୟ ଯୁଗରେ ଏସବୁ ଗ୍ରନ୍ଥ ରଚିତ ମାନେ ପୁସ୍ତକ ଆକାରରେ ଲେଖା ହେଇନଥିଲା, ଶୁଣି ଶୁଣି ମନେ ରଖୁଥିଲେ, ସ୍ମୃତି ଶକ୍ତି ପ୍ରବଳ ଥିଲା, କଳିଯୁଗରେ ସ୍ମୃତି ଶକ୍ତି ବଡ଼ ମନ୍ଦ, ସବୁ ମନ୍ଦ, କାରଣ ପାପ ଯୋଗୁଁ ଅଳ୍ପ ଆୟୁଷ, ମନ୍ଦ ଭାଗ୍ୟ, ସବୁ ମନ୍ଦ, ସେଥିପାଇଁ ମୁଁ ଶୁଣିକିରି ମନେ ରଖିପାରିବେ ନା, ଲେଖା ଦରକାର, ପୁସ୍ତକ ଦରକାର। ସେଥିପାଇଁ ବ୍ୟାସଦେବ ଆସିଲେ, ଯିଏକି ଭଗବାନଙ୍କର ସତ୍ୟାବେଶ ଅବତାର, ସେ ଏକୁ ରଚନା କଲେ, ସବୁ ବେଦ ରଚନା କଲେ, ସେ ପୁସ୍ତକ ଆକାରରେ ରଚନା କଲେ, ସେ ବେଦକୁ ଆକୁ ଚାରି ଭାଗ କଲେ, ଋକ୍ସାମ ଯଜୁ ଅଥର୍ବ ଏ ଚାରି ଭାଗ କଲେ। ପୁଣି ଦେଖିଲେ ବଡ଼ କଠିନ ବିଷୟ, ଏ କଳିଯୁଗର ଯେଉଁମାନେ ବ୍ରହ୍ମବନ୍ଧୁ ସ୍ତ୍ରୀ ଲୋକ ଅଛନ୍ତି, ଏମାନଙ୍କର ଚେତନା ଅତି ନୀଚ, ଏମାନେ ଏସବୁ କଥା କିଛି ବୁଝିପାରିବେ ନା, ତେଣୁ ଆହୁରି ଡିଭିଜନ୍ ସବ୍ ଡିଭିଜନ୍ କଲେ, ଆହୁରି ଅଧିକ ଅଧିକ ଭାଗ କରି ପୁରାଣ ରଚନା କଲେ, ଇତିହାସ ପୁରାଣ, ସେ ବୈଦିକ ଶାସ୍ତ୍ର ଶ୍ରୀମଦ୍ ଭାରତରେ କୁହାଯାଇଛି ଏ ହେଉଛି ପଞ୍ଚମ ବେଦ, ଆଉ ପୁରାଣମାନଙ୍କ ମଧ୍ୟରେ ଭାଗବତ ମହାପୁରାଣ ସର୍ବୋତ୍ତମ ସର୍ବଶ୍ରେଷ୍ଠ ସର୍ବବେଦାନ୍ତ ସାର, ଯେଉଁ ଭାଗବତ ମହାପୁରାଣ ଆମେ ଆଲୋଚନା କରୁଛେ, ଏ ପଞ୍ଚମ ବେଦ ବୋଲି କୁହାଯାଇଛି। ସେ ପୁରାଣ ଭିତରେ ଅଷ୍ଟାଦଶ ପୁରାଣକୁ ସ୍ୱୀକାର କରାଯାଉଛି, ଅଠରଟା ପୁରାଣ, ଯଦି ଅନେକ ଅନେକ ପୁରାଣର ନାମ ଅଛି, କିନ୍ତୁ ଆଚାର୍ଯ୍ୟମାନେ ଶାସ୍ତ୍ର ମଧ୍ୟରେ ବୈଦିକ ଶାସ୍ତ୍ର ମଧ୍ୟରେ ଅଷ୍ଟାଦଶ ପୁରାଣ ଅଠରଟା ପୁରାଣର କଥା ସ୍ୱୀକାର କରୁଛନ୍ତି। ବ୍ରାହ୍ମଂ ପାଦ୍ମଂ ବୈଷ୍ଣବଂ ଚ ଶୈବଂ ଲୈଙ୍ଗ୍ୟଂ ସାଗାରୁଢ଼ଂ ସ୍ୱଗାରୁଢ଼ଂ ନାରଦୀୟଂ ଭାଗବତଂ ଆଗ୍ନେୟଂ ସ୍କାନ୍ଦ ସଙ୍ଗୀତଂ ଭବିଷ୍ୟଂ ବ୍ରହ୍ମବୈବର୍ତ୍ତଂ ମାର୍କଣ୍ଡେୟଂ ସ୍ୱବାମନଂ ବରାହଂ ମାସ୍ୟଂ କୌରମଞ୍ଚ ବ୍ରହ୍ମାଣ୍ଡାକ୍ଷ୍ୟମିତି ତ୍ରିଷଠ। के अष्टादश पुराण, ब्रह्म पुराण, पद्म पुराण, विष्णु पुराण, शिव पुराण, लिंग पुराण, गरुड़ पुराण, नाद्य पुराण, भागवत पुराण, अग्नि पुराण, स्कंद पुराण, भविष्य पुराण, ब्रह्म वैवर्त पुराण, मार्कंडेय पुराण, वामन पुराण, वराह पुराण, मत्स्य पुराण, कर्म पुराण, ब्रह्मांड पुराण, ये होची अष्टादश पुराण को निया जाउछि। ए शास्त्र मध्यरे निया जाउछि अनुकूल शास्त्र। ए जो अष्टादश पुराण भितरे सात्विक राजसिक तामसिक विभाग अनुजाई तीन प्रकार विभाग छा पुराण कराई वैष्णवंश नारदीयंच तथा भागवतम शुभं गारुडंच तथा पद्मं वराहं शुभदर्शनी सात्विकानि पुराणानि विज्ञानी मनीषिभिः ब्रह्मांडं ब्रह्मवैवर्तं मार्कण्डेयं तथैव च भविष्यं वामनं ब्राह्मं राजसानि निबोधत मत्स्यं कौरवं तथा लिंगं शैवं स्कांदं तथैव अग्नियं च षडितानि तामसानि निबोधते। ये वर्णना अछि ब्रह्मवैवर्त पुराणे। मनीषिगण अष्टादश पुराण मध्यरे विष्णु पुराण, नारदीय पुराण, मंगलमय भागवत महापुराण, गुरु पुराण, पद्म पुराण, वराह पुराण, ये छटके सात्विक पुराण बोली कहिसेंति। ब्रह्मांड पुराण, ब्रह्म वैवर्त पुराण, मार्कंडेय पुराण, भविष्य पुराण, वामन पुराण, ब्रह्म पुराण, ये छटके राजसिक पुराण बोली कहिसेंति। मत्स्य पुराण, कूर्म पुराण, लिंग पुराण, शिव पुराण, स्कंद पुराण, अग्नि पुराण, ये छोटी को तामसिक पुराण बोले कहुची। तत्व सन्दर्भ में श्रील जीव गोस्वामी पाद मत्स्य पुराण वाक्य उद्धार कर सत्केशु च कल्पेशु महात्म अधिकं हरे राजसेशु च महात्म अधिकं ब्रह्मणो विदुः सक्तिरग्नेश्च महात्म तामसेशु शिवस्य च संकीर्णेशु सरस्वत्या पितृणाच निगद्यति। ये कथा कहले सात्विक पुराण आदि शास्त्र रे जो सात्विक पुराण छोटे कथा कहगला से पुराण मानक हरिंकर महिमा अधिक परिमाण में वर्णित होई। राजसिक पुराण मानक जो छोटे राजसिक पुराण कथा कहला ब्रह्मांकर महिमार आधिक्य दिया जाइछि। एवं तामसिक पुराण रे छोटे जो तामसिक पुराण तालिका दिगला से ब्रह्मांक परि अग्नि शिव और दुर्गांकर महिमा अधिक रूपे कीर्तित होई। ए श्री जीव गोस्वामी पाद कहते सत्व रज स्तम ए तीन भूत प्रवृत्ति त्रिगुण अनुजाई कराई विविध शास्त्र में सरस्वती प्रवृत्ति नाना देवतांकर महिमा तथा पितृलोकंकर महात्म्य कीर्तित होई। ए शास्त्र संबंध में एक कथा कहुचे पुनश्च आहरी भी कथा अच्छी या विषय में बहुत कथा अच्छी पुराण आतक उपुराण अच्छी बहु उपुराण तापरे मुनि ऋषि माने रचना नहीं कि बहु उपुराण कथा नाम कथा शुणाप मिले तेरे आचार्य गुण प्रामाणिक आचार्य गुण ये स्तन मध्य अष्टादश अठटा उपुराण को स्वीकार कर शास्त्र मध्ये से स्वीकार करा उपुराण अन्य मान को स्वीकार करना तेणु महाजन जेन गत सपंथा महाजन माने जो पंथा निर्देश करमको से पंथा जे गति करने पड़ो ये कथा अच्छे आमर से साधु महाजन आचार्य गण जहाँ आमको पंथा निर्देश कर दे दिग्दर्शन दे दी आमको ग्रहण करने पड़ो आम निज मन ठंगे यहाँ करवा उचित नुह ए महाजन जैनगत सपन्था आम कहुची तेणु पूर्वपूर्व आचार्य जो मैंने प्रामाणिक आचार्य नारद मुनि पी महाजन आचार्य से मैंने जहा सब आमको दे जाइंट निर्देश ताको मानि नाप पड़ो आ मानि जे निज मन धर्म कर निज मन को अगर किसी महाजन ही बोली कह कथा मानव ताल जहाँ इटी कहगला नारद मुनि कहले से जो निर्देश दौरान শ্রাদ্ধ সম্বন্ধে অধিক ব্যয়বহুল ব্যবস্থা করিব না, অধিক লোককে ডাকিব না। উপযুক্ত ব্রাহ্মণ বা বৈষ্ণব যা কহতে পূর্বর কহিলেন তিনজন বা দুইজন কম জনে মধ্যে ডাক, যেমিটি যে অভিধাচার্য প্রভু সে দেখাই দিয়ে গেলে যে কিপরি জনে ডাকিলে তাঙ্কর কিন্তু শ্রাদ্ধ দিবসের হরিদাস ঠাকুর জনে ডাকিকি সে দেলে কোণ না শ্রাদ্ধ পাত্র দেলে, শ্রাদ্ধ পাত্র অর্পণ করেদেলে জনক ডাকিকি। তুমি ভোজন কলে হয় কোটি ব্রাহ্মণ ভোজন, তুমি ভোজন কলে কোটি ব্রাহ্মণ ভোজন হুয়ে বলে সেটি কহিদেলে। সেপাই সে কথা কি উদাহরণ সে দেখি দিয়েছে, অধিকচার্য জন প্রামাণিক আচার্য শ্রীমান মহাপ্রভুঙ্কর পার্শ্বদ পঞ্চতত্ত্ব মধ্যে যে সে আসুচার তেণু এইসব আমি শিক্ষা দিয়া যাচ্ছে এইপরি ভাবে আমি মহাজন মানুষ পন্থাটা নির্দেশ করা পড়ব। তেমন যে এগুড়ি ন মানব যা পরমারাধ্য গুরুদেব প্রভুপাজী মহারাজ তাঁর ভাষ্যের কইছেন ভারতের তিনোটি যে উৎসবে এই কথা দেখিয়ে দেওয়া হচ্ছে যে বহু ল্যাভিসলি প্রচুর পরিমাণে খরচ করছেন। গোটে হচ্ছে সন্তান জন্ম উৎসব বা পুত্র জন্ম উৎসব, আর গোটে বিবাহ উৎসব, গোটে শ্রাদ্ধ উৎসব। আমি দেখুছি বিবাহ উৎসব কলে কেজিও পর্যাপ্ত বাণ ফুটে নিয়া লগাইকি কে পড়ি পকাউছেন। হ্যাঁ, আর মহা শ্রাদ্ধ ফ্রাদ্ধ হচ্ছে যে কার্তিক মাসের যে ই করছেন সেদিন মধ্যে কেতে বাণ ফাণ ফুটাইকি দীপাবলি অমাবাস্যা মহালয় শ্রাদ্ধ যে করছেন ই করছেন কেতে বাণ ফুটাইকি কেতে লোক টাই করে দেছেন সব। তেমন শাস্ত্র এগুলা মনা করেছি এগুলা করা যাব না। আমার পুরাণ উপপুরাণ সম্বন্ধে কথা আছে, পুরাণ কু দুই ভাগে বিভক্ত করা যাচ্ছে, পুরাণ আর উপপুরাণ অষ্টাদশ পুরাণ কথা আমি কহিলে, তারপরে উপপুরাণ কথা আসুচি। উপপুরাণ উপসর্গ ব্যবহার করিকি যেতবে কথা কোহা যাচ্ছে, উপসর্গর উপসর্গর অর্থ হচ্ছে সাদৃশ্য, যেমিটি বর্ণ উপবর্ণ। হ্যাঁ, সদ্রূপ ভাবে পুরাণ উপপুরাণ পতি উপপতি এপরি বহু শব্দ অছি আমার উপ উপসর্গ ব্যবহার কূল উপকূল এইসব কথা, সাগর উপসাগর দ্বীপ উপদ্বীপ এইসব উপ উপসর্গ লগাইকি বহু শব্দ অছি। উপসর্গর অর্থ হচ্ছে সাদৃশ্য, সাদৃশ্য অর্থে তেণু তদনুযায়ী উপপুরাণ কথা তলে আসে সে পুরাণ সদৃশ। মহর্ষি কৃষ্ণ দহিপায়ন বেদব্যাস বিরচিত পুরাণ যে অষ্টাদশ পুরাণ কথা আমি কহিলে বেদব্যাসঙ্কর বিরচিত এক পুরাণ কোহযায়। তাপরে অন্যান্য ঋষিগণ কর্তৃক পরবর্তী সময়ের লিখিত উপপুরাণ আসিলা, পুরাণকে উপপুরাণ কোহযায়। পুরাণ সর্বশুদ্ধ অষ্টাদশ তার কথা আমি কহিলে উপপুরাণ, পুরাণ সে সদৃশ উপপুরাণ। উপ উপসর্গ নানা অর্থে ব্যবহৃত হয়ে তন্মধ্যে আমি এতে আধিক্যহীনতা সামীপ্য পশ্চাৎভাব এই কতক অর্থের গ্রহণ করিপার উপসর্গ অর্থ। উপপুরাণ কহিলে ক্ষুদ্র পুরাণ বা পুরাণ সদৃশ, পরবর্তী পুরাণ বা অবান্তর পুরাণ বা কল্পিত পুরাণ এই উপসর্গ অর্থরে এইপরি সাব্যস্ত হয়। উপপুরাণ সর্বসমে অনেক উপপুরাণ অছি কিন্তু অঠরটি উপপুরাণকে আচার্য মানে স্বীকার করছেন অঠরটি। উপপুরাণ তালিকা সম্বন্ধে পুরাণ আদি শাস্ত্রের ভিন্ন ভিন্ন মত অছি, সাধারণত নিম্নলিখিত গ্রন্থগুলিকে উপপুরাণ বলি এই অঠরটি স্বীকার করছেন আচার্য মানে আদি পুরাণ, নৃসিংহ পুরাণ, বায়ু পুরাণ, শিবধর্ম পুরাণ, দুর্বাস পুরাণ, নারদ পুরাণ, নন্দিকেশ্বর পুরাণ, উষণ পুরাণ, কপিল পুরাণ, বরুণ পুরাণ, সাম্ব পুরাণ, কালিকা পুরাণ, মহেশ্বর পুরাণ, দেবী পুরাণ, দেব পুরাণ, পরাশর পুরাণ, মরিচ পুরাণ, ভাস্কর পুরাণ এই অঠরটি উপপুরাণকে আচার্য মানে স্বীকার করছেন, যদিও ইয়া ব্যতীত বহু উপপুরাণ অছে। এপরি কথা আমার রয়েছে এই পুরাণ সম্বন্ধে। লক্ষ্মী পুরাণ কথা আসুনি ফেরে গেছে, লক্ষ্মী পুরাণ, মহালক্ষ্মী পুরাণ পূজা ইয়ে চালিছে গুড়াই, আহরি কেতে কেতে এই প্রকার সব অছি যাহাকে আচার্য মানে শাস্ত্র ভিতরে গণনা করুনাহ। ସେଥିପାଇଁ ଯେତେବେଳେ ଆମର ଶାସ୍ତ୍ର ସିଦ୍ଧାନ୍ତ ଶାସ୍ତ୍ର ପ୍ରମାଣ କଥା ଆସେ ସେତେବେଳେ ଏଇ କଥା ଗୁଡ଼ାକ ଆମକୁ ବିଚାର କରିବା ପାଇଁ ପଡ଼ିବ, ଏଇ କଥା ବିଚାର କରିବାକୁ ପଡ଼ିବ। ମଧ୍ୟ ପୁଣି ବି କୁହାଯାଇଛି ଆମକୁ ଏ ସମ୍ବନ୍ଧରେ ବହୁ କଥା ଅଛି, ଆମର ବହୁ କଥା ଅଛି। ବେଦାର୍ଥ ପୁରାଣାତ୍ ପୁରାଣ, ବେଦାର୍ଥ ପୁରାଣାତ୍ ପୁରାଣ, ଯେଉଁ ଶାସ୍ତ୍ର ବେଦର ଅର୍ଥ ପରିପୂରଣ କରେ ତାହା କୁହନ୍ତି ପୁରାଣ। ସେଥିପାଇଁ ଦିଆହେଇଛି ପୁରାଣ୍ୟତେ ଅନୁବର୍ଣ୍ଣ୍ୟତେ ଅସ୍ମିନ୍ ଇତି ପୁରାଣ, ଏ ସଂଜ୍ଞା ଅଛି। ପୁରାଣ ଶବ୍ଦ ଦ୍ୱାରା ପୂର୍ବତନ ବା ସନାତନ ବସ୍ତୁକୁ ଲକ୍ଷ୍ୟ କରାଯାଏ। ଯେଉଁ ଶାସ୍ତ୍ର ଅତି ପୁରାକାଳରୁ ପ୍ରଚଳିତ ତାହାକୁ ପୁରାଣ କୁହାଯାଏ। ବେଦ ବିଭାଗ ସୃଷ୍ଟି ହେବା ପୂର୍ବରୁ ଯେଉଁ ସକଳ ଶାସ୍ତ୍ର ଭଗବାନ୍ତ ଶକ୍ତି ବିଶିଷ୍ଟ ଋଷିଗଣ କର୍ତ୍ତୃକ ପ୍ରକାଶିତ ସେସବୁକୁ ମଧ୍ୟ ପୁରାଣ କୁହାଯାଏ। ପୁରାଣରେ କେଉଁ ବିଷୟର ଅବତାରଣ କରାଯାଏ ସେ ସମ୍ବନ୍ଧରେ ମହାଭାରତରେ କୁହାଯାଇଛି ପୁରାଣ ସଂହିତା ପୁଣ୍ୟା କଥା ଧର୍ମାର୍ଥ ସଂସ୍ମିତା ଇତିବୃତ୍ତମ ନରେନ୍ଦ୍ରାଣ ଋଷିଣାଞ୍ଚ ମହାତ୍ମନାଂ। ଏଇ ମହାଭାରତ ଅନୁକ୍ରମିକା ପର୍ବରେ ଏ କଥା କୁହାଯାଇଛି। ପୁରାଣ ସଂହିତାରେ ଧର୍ମାର୍ଥ ପ୍ରତିପାଦକ ପୁଣ୍ୟ କଥା ଅଛି, ଏଥିରେ ରାଜାଗଣ ମହାତ୍ମା ଋଷିଗଣଙ୍କର ଇତିବୃତ୍ତ କଥା ହେଇଛି। ପଞ୍ଚଲକ୍ଷଣାତ୍ମକ ଶାସ୍ତ୍ର ହିଁ ପୁରାଣ ନାମରେ ଅଭିହିତ ହୁଏ। ସ୍ୱର୍ଗସ୍ଥ ପ୍ରତିସର୍ଗସ୍ଥ ବଂଶ ମନ୍ୱନ୍ତରାଣୀ ଚ ବଂଶାନୁଚରିତ ଚେତି ପୁରାଣ ପଞ୍ଚଲକ୍ଷଣ, ଏ ପୁରାଣ ଲକ୍ଷଣ ସମ୍ବନ୍ଧରେ କୁହାଯାଉଛି। ସ୍ୱର୍ଗ ପ୍ରତିସର୍ଗ ବଂଶ ମନ୍ୱନ୍ତର ବଂଶାନୁଚରିତ ଏ ପାଞ୍ଚଟି ଲକ୍ଷଣ ଯେଉଁ ଶାସ୍ତ୍ରରେ ଅଛି ସେ ହେଉଛି ପୁରାଣ, ମହାପୁରାଣ। ପୁରାଣର ଦଶଟି ଲକ୍ଷଣ ଯେତେବେଳେ ଦୃଷ୍ଟ ହୁଏ ତାହାକୁ ମହାପୁରାଣ ଲକ୍ଷଣ ବୋଲି କୁହାଯାଏ, ଭାଗବତ ମହାପୁରାଣ। ସେଥିପାଇଁ ସ୍ୱର୍ଗ ସ୍ୟାଥ ବିସର୍ଗଶ୍ଚ ବୃଦ୍ଧିରକ୍ଷାନ୍ତରାଣୀ ଚ ବଂଶୋ ବଂଶାନୁସରିତ ସଂସ୍ଥା ହେତୁରପାଶ୍ରୟ ଦଶଟି ଲକ୍ଷଣ ଯୁକ୍ତ ପୁରାଣ ତଦ୍ଭିଦ ବିଦୁ କେଚିତ୍ ପଞ୍ଚବିଧଂ ବ୍ରହ୍ମନ ମହ ଜଳପ ବ୍ୟବସ୍ଥାୟା। ଏ ଦ୍ୱାଦଶ ସ୍କନ୍ଧ ଭାରତରେ କଥା କୁହାଯାଇଛି। ପ୍ରାଥମିକ ସୃଷ୍ଟି, ମଧ୍ୟମ ବା ଅବାନ୍ତର ସୃଷ୍ଟି, ପ୍ରାଣୀଗଣଙ୍କର ଜୀବନୋପାୟ, ଶ୍ରେଣୀ ବିଭାଗ, ଅବତାରଗଣଙ୍କର ଦୈତ୍ୟପୀଡ଼ିତ ଲୋକରକ୍ଷଣ, ମନୁ ଓ ଦେବଗଣଙ୍କର ଅଧିକାର, ବ୍ରହ୍ମାଙ୍କଠାରୁ ଆରମ୍ଭ କରି ତ୍ରିକାଳର ରାଜବଂଶ ବର୍ଣ୍ଣନ, ରାଜବଂଶର ଐତିହ୍ୟ, ନୈମିତିକ, ପ୍ରାକୃତିକ, ନିତ୍ୟ, ଆତ୍ୟନ୍ତିକ, ଲୟ, ସୃଷ୍ଟି କାର୍ଯ୍ୟରେ ମାୟା ପ୍ରାଧାନ୍ୟ, ଜୀବର ମାୟା ବିଭବ୍ୟତା ଓ ମୁକ୍ତି, ଏଇ ଦଶ ଲକ୍ଷଣ ଯଦି ଥାଏ ତାହା ହେଉଛି ମହାପୁରାଣ, ଏ ଭାଗବତ ମହାପୁରାଣ। ଆଉ ପୁରାଣ ଶାସ୍ତ୍ରର ପ୍ରାମାଣିକତା ସମ୍ବନ୍ଧରେ ମଧ୍ୟ କଥା କୁହାଯାଇଛି। ପୁରାଣାତ୍ ପୁରାଣ ଇତିହାସ ପୁରାଣାଭ୍ୟମ ବେଦଂ ସମ ପ୍ରଭୁହେତ୍, ଏତେ ସ୍ପଷ୍ଟ ଜଣାହେଉଛି ପୁରାଣ ବେଦଠାରୁ ଭିନ୍ନ ନୁହେତ୍, ପଞ୍ଚମ ବେଦ ବୋଲି ଭାଗବତରେ କୁହାଯାଇଛି। ମାଧ୍ୟମ ଶ୍ରୁତିରେ କୁହାଯାଇଛି ଏବଂ ବା ଅରିହସ୍ୟ ମହତ ଭୂତସ୍ୟ ନିଶ୍ୱସିତ ଋଗ୍ବେଦ ଯଜୁର୍ବେଦ ସାମବେଦ ଅଧର୍ବାଙ୍ଗିରସ ଇତିହାସ ପୁରାଣ। ଋଗ୍ବେଦ ଯଜୁର୍ବେଦ ସାମବେଦ ଅଧର୍ବବେଦ ଅଙ୍ଗିରସ ତଥା ଇତିହାସ ଓ ପୁରାଣ ଏସବୁ ପରମେଶ୍ୱରଙ୍କ ନିଶ୍ୱାସରୁ ଉତ୍ପନ୍ନ ହେଇଛି, ବେଦ ବେଦ ଭଗବାନଙ୍କ ନିଶ୍ୱାସରୁ ଉତ୍ପନ୍ନ। ପୁନଃ ସ୍କନ୍ଦ ପୁରାଣ ପ୍ରଭାସ ଖଣ୍ଡରେ କୁହାଯାଇଛି ଇତିହାସ ପୁରାଣ ଆଦି ପଞ୍ଚମଂ ବେଦଂ ଈଶ୍ୱରଂ ସର୍ବେଭ୍ୟ ଏବ ବକ୍ତୃଭ୍ୟ ସଂସ୍ମୃତି ସର୍ବଦର୍ଶନ। ପୁଣି ସେ ସ୍କନ୍ଦ ପୁରାଣରେ କୁହାଯାଇଛି ଇତିହାସ ପ୍ରାଣଞ୍ଚ ପଞ୍ଚମ ବେଦ ଉଚ୍ୟତେ ବେଦା ନଧ୍ୟାପୟାମାସ ମହାଭାରତ ପଞ୍ଚମା, ଏସବୁ କଥା ଆମର ଅଛି। ତେଣୁ ପୂର୍ବ ଶ୍ଳୋକରେ ବ୍ରହ୍ମାଙ୍କର ବିଭିନ୍ନ ମୁଖରୁ ଚତୁର୍ବେଦ ପ୍ରକଟିତ ହେଲା ବୋଲି କୁହାଯାଉଛି। ପଞ୍ଚମ ବେଦ ଇତିହାସ ପୁରାଣ ସମୁଦାୟ ତାଙ୍କର ମୁଖ ନିର୍ଗତ ହୋଇଛି ବୋଲି କୁହାଯାଉଛି। ତେଣୁ ପରବର୍ତ୍ତୀ ଶ୍ଳୋକରେ ଦେଖାଯାଏ ମହାମୁନି ବେଦବ୍ୟାସଙ୍କର ବେଦବ୍ୟାସ ସୁତ ଗୋସ୍ୱାମୀଙ୍କୁ ଚତୁର୍ବେଦ ସହିତ ପଞ୍ଚମ ବେଦ ଇତିହାସ ପୁରାଣ ଅଧ୍ୟୟନ କରିଥିଲେ। ଅତେ ପୁରାଣ ଯଦି ବେଦ ନ ହେବ ତେବେ ତାହା ପଞ୍ଚମ ବେଦ ବୋଲି କୁହାଯାଇ ନଥାନ୍ତା। ଭବିଷ୍ୟ ପୁରାଣରେ କୁହାଯାଇଛି କାର୍ଷ୍ଣଞ୍ଚ ପଞ୍ଚମ ବେଦଂ ଯେନ୍ ମହାଭାରତ ସ୍ମୃତମ୍, ଅର୍ଥାତ୍ କୃଷ୍ଣ ଦୈପାୟନ ବେଦବ୍ୟାସ ସେ ମହାଭାରତକୁ ପଞ୍ଚମ ବେଦ ବୋଲି ମଧ୍ୟ କୁହାଯାଏ। ତାପରେ ଅଷ୍ଟାଦଶ ପୁରାଣ କଥା ଆମେ କହିଲୁ, କେଉଁ ପୁରାଣରେ କେତେ ହଜାର ଶ୍ଳୋକର କଥା ଅଛି ତାହା ମଧ୍ୟ ନିର୍ଣ୍ଣୟ ସବୁ ହେଇଯାଇଛି। ଏସବୁ କଥା ଆମର ପୁରାଣ ଶାସ୍ତ୍ର ସମ୍ବନ୍ଧରେ ଆସୁଛି। ପୁରାଣ କଣ୍ଟେନ୍ସ 55,000 ଶ୍ଲୋକସ୍ ଆଣ୍ଡ ବିଷ୍ଣୁ ପୁରାଣ କଣ୍ଟେନ୍ସ 23,000 ଶ୍ଲୋକସ୍, ଶିବ ପୁରାଣ କଣ୍ଟେନ୍ସ 24,000 ଶ୍ଲୋକସ୍ ଆଣ୍ଡ ଭାଗବତ ମହାପୁରାଣ କଣ୍ଟେନ୍ସ 18,000 ଶ୍ଲୋକସ୍। Narada Purana contains 25,000 shlokas and Markandeya Purana contains 9,000 shlokas. Agni Purana contains 15,400 shlokas. Bhavisa Purana contains 14,500 shlokas. Brahma Vaivarta Purana contains 18,000 Puranas shlokas. Linga Purana contains 11,000 shlokas. Varaha Purana contains 24,000 shlokas. Skanda Purana contains 81,100 shlokas. It's a big Purana, Skanda Purana. Bhaman Purana contains 10,000 shlokas. Kurma Purana contains 17,000 shlokas. And Matsya Purana contains 14,000 shlokas. Garuda Purana contains 19,000 shlokas. And Brahmana Purana contains 12,000 shlokas. All these are mentioned. All right.